आकाशवाणी संवाद पढ़ुछन्ति महेन्द्र कुमार माझी। मुख्य संवाद, विमान यात्री सम्मुखीन होइथिबा असुविधाजनक परिस्थिति आधार रे इंडिगो को कारण दर्शा नोटिस जारी कला बेसामरिक विमान चलाचल निर्देशालय। अहमदाबाद महानगर निगम अधीनस्थ विभिन्न उन्नयनमूलक प्रकल्पर आज उद्घाटन और शिलान्यास करिबे स्वराष्ट्रमंत्री। आतंकवादी कार्यकलाप विरोधरे मिलीमिशी कार्य करिबाकु प्रतिबद्धता प्रकाश कले भारत और आमेरिका। उत्तर गोआरे एक नाइट क्लबरे अग्निकाण्ड जोगु 23 जणकर मृत्यु। एवं भारत दक्षिण आफ्रिका पुरुष वर्ग दिनिका आंतर्जातिक क्रिकेट सीरीज को अख्तियार कला भारत। विमान सेवा प्रदानकारी संस्था इंडिगोर मुख्य कार्यनिर्वाही अधिकारी पीटर एल्बर्स एवं दायित्व मैनेजर इश्रितो पुरक्वेरास को बेसामरिक विमान चलाचल निर्देशालय कारण दर्शाओ नोटिस जारी करिछि। विमान उड़ाण बातिल एवं विलंबित सेवापाई यात्री सम्मुखीन होता असुविधा परिप्रेक्षी में निर्देशालय नोटिस जारी करिथिबा जणापड़िछि। उड़ाण समयसीमा मानदंड अनुजाई यात्रियों क्षेत्र में संशोधित आवश्यकता आधार में पर्याप्त व्यवस्था ग्रहण करा नजिबा नै निर्देशालय इंडिगो को एही नोटिस दिया जाइछि। सेवा प्रदान में विफलता तदारख एवं संबल परिचालन त्रुटि नै संस्था विरोध में अभियोग रहिछि। बेसामरिक विमान चलाचल मंत्री के राममोहन नायडू एवं मंत्रालयर वरिष्ठ अधिकारी इंडिगोर मुख्य कार्यनिर्वाही अधिकारी श्री एल्बर्सनको सह आलोचना करी परिस्थितिर समीक्षा करिबा सह स्पष्ट आह्वानर मुकाबला दिगरे मत विनिमय करिछन्ति। अन्यपक्षे विमान यात्रीको यथाशीघ्र भड़ा राशि फेरस्त करने को मंत्रालय इंडिगो को गतकाली निर्देश देछि। मंत्रालय पक्ष समस्त बातिल किंबा बाधाप्राप्त होता विमान उड़ाण जनित प्रभावित यात्री को आज राति 8 सुधा अर्थराशि फेरस्त प्रक्रिया शेष करने को समयसीमा धार्य कर। विमान उड़ाण बातिल द्वारा यात्रियों ठारु पुनः निर्धारित शुल्क आदाय नक संपृक्त विमान सेवा प्रदानकारी कंपानीगुड़िक मंत्रालय निर्देश देछि। निर्धारित समय सुद्धा अर्थ फेरस्त प्रक्रिया शेष नहेले कार्यानुष्ठान ग्रहण करा। विमान सेवा क्षेत्र में निरंतरता नहेबा पर्यंत स्वयंचालित अर्थ फेरस्त व्यवस्था सक्रिय रहिबो बोली मंत्रालय स्पष्ट करिछे। निर्धारित यात्री अधिकार मानदंड अनुजाई क्षतिपूरण प्रदान करने को कहुछ। वरिष्ठ नागरिक भिन्नक्षम यात्री छात्र छात्री रोगी तथा जरूरी यात्रा आवश्यक करुवा समस्त यात्री सुविधा को सुनिश्चित करने लक्ष्य मंत्रालय पक्ष तदारख व्यवस्था को सुदृढ़ कर। उपराष्ट्रपति सीपी राधाकृष्णन गुरुग्राम में ब्रह्माकुमारी ओम शांति रिट्रीट सेन्टर वर्षव्यापी पालित होगा रौप्य जयंती समारोह को आज उद्घाटन करेंगे। रिट्रीट सेन्टर 24वां वार्षिक समारोह में आज जोगदे श्री राधाकृष्णन वर्षव्यापी आयोजित होगा विभिन्न कार्यक्रम शुभारंभ करेंगे। सेगुड़िक मध्ये योग तालीम शिविर एवं मूल्यबोध भित्तिक शिक्षा आदि रही। स्वराष्ट्र और समवाय मंत्री अमित शाह गुजरातर अहमदाबाद महानगर निगम अधीनस्थ 1500 कोटी अधिक मूल्यर विभिन्न उन्नयनमूलक प्रकल्पर आज उद्घाटन और भित्तिप्रस्तर स्थापन करिबे। आवास भित्तिभूमि सार्वजनीन सुविधा आदि व्यवस्था एही प्रकल्पगुड़िक मध्यरे अंतर्भुक्त। मोट 58 विकासमूलक प्रकल्पर आज श्री शाह उद्घाटन करिबे। सेथिमध्ये 881 आवास ह्रद उद्यान समेत प्रमुख सहरांचल भित्तिभूमि प्रकल्प अंतर्भुक्त। एक मिनी क्रीड़ा कम्प्लेक्सर मध्य श्री शाह शिलान्यास करिबे। महानगर निगम प्राय 100 जन सहायक अग्निशम कर्मचारी श्री शाह निजुक्ति पत्र बंटन करिबार कार्यसूची रही। प्रतिरक्षा मंत्री राजनाथ सिंह आज लद्दाखर लेह जिला अंतर्गत सियोगठारे विभिन्न भित्तिभूमि एवं संयोगीकरण प्रकल्प एवं सियोग सुडंगर उद्घाटन करिबे। प्रकल्पगुड़िक मध्यरे सड़क पुल निर्माण सुडंग पथ इत्यादि अंतर्भुक्त। एहिसबु प्रकल्प जम्मू काश्मीर और लद्दाखर दूरवर्ती ग्रामकु सहज संयोगीकरण करिबो। उद्घाटन समारोह में प्रधानमंत्री कार्यालय केन्द्र राष्ट्रमंत्री जितेन्द्र सिंह आवासी माध्यम से जोगदेवे। कार्यक्रम में लद्दाखर उपराज्यपाल कविंद्र गुप्ता जोगदेवे। आपण संवाद सुनते आकाशवाणी। ଭାରତ ଓ ଆମେରିକା ସୀମାପାର ଆତଙ୍କବାଦ ଏବଂ ଯେକୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଗତ 3 ତାରିଖରେ ଅନୁଷ୍ଠିତ 2 ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜାତିସଂଘ, କ୍ୱାଡ୍ ଏବଂ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ଆଲୋଚନାରେ ବିଶ୍ୱସ୍ତରରେ ଆତଙ୍କବାଦ ବିରୋଧରେ ମିଳିମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। 21ତମ ଭାରତ ଆମେରିକା ଆତଙ୍କବାଦ କାର୍ଯ୍ୟକଳାପ ନେଇ ମିଳିତ କାର୍ଯ୍ୟଗୋଷ୍ଠୀ ସମ୍ମିଳନୀ ଏବଂ 7ତମ ପ୍ରତିନିଧିସ୍ତରୀୟ ଆଲୋଚନା ଅବସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତରେ ସାମ୍ପ୍ରତିକ ସଂଗଠିତ ଆତଙ୍କବାଦୀ ଆକ୍ରମଣକୁ ଉଭୟ ଦେଶ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଆଇଏସ୍ଆଇଏସ୍, ଅଲ୍କାଏଦା, ଲକ୍ସର ଇ ତୋଇବା ଏବଂ ଜୈସ୍ ଇ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକରେ ଜାତିସଂଘ ପ୍ରତିବନ୍ଧକ ଲଗାଇବାକୁ ଉଭୟ ଦେଶ ଆହ୍ୱାନ ଦେଇଛନ୍ତି। ଏହି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ସମର୍ଥକ ଆର୍ଥିକ ସହାୟତା ପ୍ରଦାନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ଦେଶ ଗୁରୁତ୍ୱ ଦେଇଛନ୍ତି। ବୈଠକ ଅବସରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସାଇବର ସୁରକ୍ଷା, ସର୍ବୋତ୍ତମ ଅଭ୍ୟାସର ଆଦାନ ପ୍ରଦାନ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରତିହତ କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ମଧ୍ୟରେ ମତ ବିନିମୟ ହୋଇଛି। ଉତ୍ତର ଗୋଆର ଆରପୋଡ଼ା ଅଞ୍ଚଳରେ ଥିବା ଏକ ନାଇଟ୍ କ୍ଲବ୍ରେ ଅଗ୍ନିକାଣ୍ଡ ଘଟି 23 ଜଣଙ୍କର ମୃତ୍ୟୁ ଘଟିଛି। ଏକ ଗ୍ୟାସ୍ ସିଲିଣ୍ଡର ଫାଟିଯିବା ଫଳରେ ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ କ୍ଲବ୍ର ରୋଷେଇ କର୍ମଚାରୀ ଥିବାବେଳେ 3-4 ଜଣ ପର୍ଯ୍ୟଟକ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 3 ଜଣଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ଗୋଆର ପୁଲିସ୍ ମହାନିର୍ଦ୍ଦେଶକ ଆଲୋକ କୁମାର କହିଛନ୍ତି ପୁଲିସ୍, ଅଗ୍ନିଶମ ବିଭାଗ ଏବଂ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନି ନିୟନ୍ତ୍ରଣାଧୀନ ଥିବାବେଳେ ସମସ୍ତ ମୃତକଙ୍କୁ ଚିହ୍ନଟ କରାଯାଇଛି। ଦୁର୍ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ପଞ୍ଜାବ ସୀମା ସୁରକ୍ଷା ବାହିନୀ ସୀମା କ୍ଷେତ୍ରରେ 3 ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦେଇଛି। ବାହିନୀର ପଞ୍ଜାବ ଫ୍ରଣ୍ଟିୟର ଏକ ପ୍ରେସ୍ ବିବୃତ୍ତିରେ କହିଛି ସେଠାରୁ 2 ହେରୋଇନ୍ ଜବତ କରାଯାଇଛି। ବିଏସ୍ଏଫ୍ ପକ୍ଷରୁ ଚାଲିଥିବା ଅପରେସନ୍ ସମୟରେ ସମ୍ଭାବ୍ୟ ସୀମାପାର ନିଶାଦ୍ରବ୍ୟ ଯୋଗାଣ ନେଇ ଗୁଇନ୍ଦା ସୂଚନା ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୀମାରେ ବ୍ୟବହୃତ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଡ୍ରୋନ୍ଗୁଡ଼ିକ ଖସିପଡ଼ିଥିବା ବିଏସ୍ଏଫ୍ କହିଛି। ତେଲେଙ୍ଗାନାର ହାଇଦ୍ରାବାଦଠାରେ ଆସନ୍ତାକାଲିଠାରୁ 2-ଦିନିଆ ରାଇଜିଂ ଗ୍ଲୋବାଲ୍ ସମ୍ମିଳନୀ 2025 ଆରମ୍ଭ ହେଉଛି। ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତା, ଶିଳ୍ପ, ଉଦ୍ୟୋଗପତି ଏବଂ ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାର ଏଥିରେ ଅଂଶଗ୍ରହଣ କରିବେ। ଶକ୍ତି, ଆଇଟି, ସ୍ୱାସ୍ଥ୍ୟସେବା ଏବଂ ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ର ଉପରେ ଆଧାରିତ 37ଟି ଅଧିବେଶନ ଏହି ଅବସରରେ ଅନୁଷ୍ଠିତ ହେବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱ ବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କ ଏବଂ ୟୁନିସେଫ୍ ଭଳି ପ୍ରମୁଖ ସଂଗଠନର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀ ଅବସରରେ ତେଲେଙ୍ଗାନା ରାଇଜିଂ 2047 ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ। ପିଭି ସିନ୍ଧୁ ଏବଂ ଅନିଲ କୁମ୍ବଲେଙ୍କ ପରି କ୍ରୀଡ଼ା ତାରକା ଏବଂ ପ୍ରମୁଖ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରଣ କରାଯାଇଛି। ଭାରତ ଦକ୍ଷିଣ ଆଫ୍ରିକା ପୁରୁଷ ବର୍ଗ ଚଳିତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ ଭାରତ 2-1 ଅକ୍ତିଆର କରିଛି। ବିଶାଖାପାଟନାଠାରେ ଗତକାଲି ଅନୁଷ୍ଠିତ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 9 ପରାସ୍ତ କରିଛି। ଟସ୍ ଜିତି ଭାରତ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା 47 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 270 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ 106 ରନ୍ କରିଥିବା ବେଳେ ଅଧିନାୟକ ତୋମ୍ବୋ ବିମା 48 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ପ୍ରସିଦ୍ଧ କ୍ରିଷ୍ଣ ଉଭୟ 4 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 271 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 39 ବଲ୍ରେ ଗୋଟିଏ ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଯଶସ୍ୱୀ ଜୟସ୍ୱାଲ ଅପରାଜିତ 116 ରନ୍ ଏବଂ ରୋହିତ ଶର୍ମା 75 ରନ୍ ଓ ବିରାଟ କୋହଲି ଅପରାଜିତ 65 ରନ୍ ସଂଗ୍ରହ କରିଥିଲେ। ଯଶସ୍ୱୀ ଜୟସ୍ୱାଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ଘୋଷଣା କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିମାନ ଯାତ୍ରୀ ସମ୍ମୁଖୀନ ହୋଇଥିବା ଅସୁବିଧାଜନକ ପରିସ୍ଥିତି ଆଧାରରେ ଇଣ୍ଡିଗୋକୁ କାରଣ ଦର୍ଶା ନୋଟିସ୍ ଜାରି କଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଅହମ୍ମଦାବାଦ ମହାନଗର ନିଗମ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଆଜି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକାଶ କଲେ ଭାରତ ଓ ଆମେରିକା। ଉତ୍ତର ଗୋଆରେ ଏକ ନାଇଟ୍ କ୍ଲବ୍ରେ ଅଗ୍ନିକାଣ୍ଡ ଯୋଗୁଁ 23 ମୃତ୍ୟୁ ଏବଂ ଭାରତ ଦକ୍ଷିଣ ଆଫ୍ରିକା ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା।